ମୋ ନାମ ସୁଚିସ୍ମିତା ବିଗାଲ। ମୁଁ ଆଦିବାସୀ ଗାଁ ସାଲିସ ସାହି 21 ନମ୍ବର ୱାର୍ଡରୁ କହୁଛି। ଆଗରେ ଆମମାନଙ୍କର 2-3 ବର୍ଷ ତଳେ ଆମମାନଙ୍କର ସାହିରେ ଆମମାନଙ୍କ ଗଳିରେ ଆଉ ନଥିଲା, ଯାହାରି ଫଳରେ ଆମମାନେ ଅନେକ ଅସୁବିଧାର ସମ୍ମୁଖୀନ ହଉଥିଲୁ। ରାତିରେ ବାହାରକୁ ବାହାରିଲେ ଆମମାନେ ଅସୁବିଧା ହଉଥିଲା, ଯାହାରି ଫଳରେ ଆମମାନେ ଭୟଭୀତ ବି ଥିଲୁ ବାହାରକୁ ଯିବା ପାଇଁ। ଗଭର୍ଣ୍ଣମେଣ୍ଟ ଆମମାନଙ୍କ ନିମନ୍ତେ ଏତେ ସୁବିଧା ଓ ସହଯୋଗ କରିଦେଲା ଯେ ଗଳି ଗଳିରେ ପାଖରେ ପାଖରେ ଷ୍ଟ୍ରିଟ୍ ଲାଇଟ୍ ଯୋଗେଇ ଆମମାନଙ୍କୁ ଯୋଗେଇଲା। ଆଉ ଆମମାନେ ଏବେ ଗଭର୍ଣ୍ଣମେଣ୍ଟ ଉପରେ ଆମମାନେ ଚିରପ୍ରକୃତ। ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ।